ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର କରିବେ ଶୁଭାରମ୍ଭ। ହୀରାକୁଦ ଇଣ୍ଟିଗ୍ରେଟେଡ୍ ଏକ୍ୱା ପାର୍କ ଆର୍ ଭୁବନେଶ୍ୱରର ଷ୍ଟେଟ୍ ଅଫ୍ ଦ ଆର୍ଟ ହୋଲ୍ସେଲ୍ ବଜାରର ଆଭାସୀ କରିବେ ଶିଳାନ୍ୟାସ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନରେ ଚାଲିଛି ରାଜ୍ୟ କ୍ୟାବିନେଟ୍ର ବୈଠକ। ଭେନେଜୁଏଲାର ଗଣତନ୍ତ୍ର ସ୍ଥାପନା ଲାଗି ମାରିଆ କୋରିନା ପାଇବେ ନୋବେଲ ଶାନ୍ତି ପୁରସ୍କାର। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ନ୍ୟାସନାଲ୍ ଜୁନିୟର ଏଥ୍ଲେଟିକ୍ସ ଚମ୍ପିୟନ୍ସିପ୍ ହେଲା ମୂଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ଦେଶେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଆଉ ଶସ୍ୟ କ୍ଷେତ୍ରଟି ଆତ୍ମନିର୍ଭର ମିଶନର ଶୁଭାରମ୍ଭ କରିବେ। ଏ ଅବସରରେ ଭୁବନେଶ୍ୱରଠାରେ ଷ୍ଟେଟ୍ ଅଫ୍ ଦି ଆର୍ଟ ହୋଲ୍ସେଲ୍ ମାଛ ବଜାର ଆଉ ହୀରାକୁଦ ଇଣ୍ଟିଗ୍ରେଟେଡ୍ ଏକ୍ୱା ପାର୍କର ଆଭାସୀ ଜରିଆ ଶିଳାନ୍ୟାସ କରିବେ। ଏତାର ସହିତ କୃଷି, ମାଛଚାଷ, ପଶୁପାଳନ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରଟି ବହୁତଟେ ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶର ଚାଷୀ, କୃଷି ଉତ୍ପାଦକ ସଂଗଠନ, ସମବାୟ ସମିତି ଆଉ କୃଷି କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ କରିଥିବାର ସୃଜନଶୀଳ ବ୍ୟକ୍ତିବିଶେଷକୁ ସମ୍ମାନିତ କରିବେ ବୋଲି କୃଷି ମନ୍ତ୍ରଣାଳୟ ତରଫ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଜରିଆ ଦେଶର 100ଟା କମ୍ ଉତ୍ପାଦନ କରୁଥିବାର ଜିଲ୍ଲାମାନଙ୍କୁ ବଛାଯାଇକରି ସେନ କୃଷି କ୍ଷେତ୍ରର ବିକାଶ ଆଉ ଚାଷୀମାନଙ୍କର କମାନୀ ବଢ଼ାବାର ଦିଗେ କାମ କରାଯିବା। ଇତାର ସହିତ ଜିଲ୍ଲାର ସବୁ ଜାଗାକେ ଜଳସେଚନ ବ୍ୟବସ୍ଥା କରାଯାଇକରି ଫସଲ ବିବିଧତା ଉପରେ କାମ କରାଯିବା। ସେନ୍ତା ଫସଲ ଠୋଲ କରିକରି ରଖବାର ଲାଗି ଗୋଦାମ ଘର ଆଉ ଶୀତଲ ଭଣ୍ଡାର ଭିତ୍ତିଭୂମି ବର୍କସ କରାଯିବା ବୋଲି ମନ୍ତ୍ରଣାଳୟ ତରଫ କୁହାଯାଇଛି। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆବାକେଲ ଦିନର 9:30 ଭୁବନେଶ୍ୱରର ଓୟୁଏଟିଠାରେ ଥିବାର କୃଷି ଶିକ୍ଷା ସଦନଠାରେ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀର କାର୍ଯ୍ୟକ୍ରମଟି ଆଭାସୀ ଜରିଆ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭିଲ୍ ଯୋଡ଼ି ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟ କ୍ୟାବିନେଟ୍ର ବୈଠକ ଚାଲିଛି। ବୈଠକଟି 8ଟା ବିଭାଗର 9ଟା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ସେ ଭିତରେ ପଞ୍ଚାୟତିରାଜ, ଉଚ୍ଚଶିକ୍ଷା, ଗୃହ ଆଉ ନଗର ଉନ୍ନୟନ, ପରିବହନ, ସ୍ୱାସ୍ଥ୍ୟ ଓ ମହିଳା ଶିଶୁ ବିକାଶ ବିଭାଗର ପ୍ରସ୍ତାବ ରହିଥିବାର ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ଶିରିଶ ଚନ୍ଦ୍ର ମୁର୍ମୁ ଆଜି ଦାୟିତ୍ୱ ନେଇଛନ୍। ଇତାର ଆଗରୁ ଶ୍ରୀ ମୁର୍ମୁ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ଦେଇଥିଲେ। ଗଲାକେଲ ଡେପୁଟି ଗଭର୍ଣ୍ଣର ଏମ୍ ରାଜେଶ୍ୱର ରାଓ ଅବସର ନେବା ଋତୁରୁ ଶ୍ରୀ ମୁର୍ମୁ ଦାୟିତ୍ୱ ନେଇଛନ୍। ଏ ପଦଟି ସେ 3 ବର୍ଷ ରହିବେ। 5 ବର୍ଷରୁ କମ୍ ବୟସର ଛୁଆମାନଙ୍କର ସୁରକ୍ଷା ଓ ଆରୋଗ୍ୟ ଲାଗି କପ୍ ସିରପ୍ ବ୍ୟବହାରକେ ଅଧିକା ନିୟନ୍ତ୍ରିତ କରବାରକେ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକେ କିଛିଦିନ ତଳେ ଏ ବାବଦେ ଚିଠି କରାଯାଇଛି। ଛୁଆମାନଙ୍କର ଥଣ୍ଡା ଓ କଫ ରୋଗ ଦେହର ପ୍ରତିରୋଧକ ଶକ୍ତି ବୋଲେ ଧୀରେ ଧୀରେ ଠିକ୍ ହୋଇଯାଏସି। ସେଥିଲାଗି ସବୁବେଳେ ଔଷଧ ବ୍ୟବହାର କରବାରଟା ଠିକ୍ ନୁହେଁସି। ଏ ସମୟଥି ଔଷଧ କଷା ଦେବାର ବଦଲେ ଛୁଆମାନଙ୍କୁ ଭରପୁର ପାନ, ବିଶ୍ରାମ ଆଉ ଆନୁଷଙ୍ଗିକ ସାହାଯ୍ୟ ଯୋଗାଇ ଦେବାର ଜରୁରୀ ହେ ବୋଲି ଚିଠିଟି କୁହାଯାଇଛି। ସେନ୍ତା 2 ବର୍ଷରୁ କମ୍ ବୟସର ଛୁଆମାନଙ୍କୁ ଥଣ୍ଡା କି କଫ ହେଲେ କପ୍ ସିରପ୍ ଦେବାର ଉଚିତ ନାହିଁ ସେ ବୋଲିକରି ଚିଠିଟି ପରାମର୍ଶ ଦିଆଯାଇଛି। କଟକ ଗଣ୍ଡଗୋଳ ଘଟଣାର ଉତ୍ତରୁ ସାମାଜିକ ଗଣମାଧ୍ୟମ ଅପପ୍ରଚାର ଉପରେ ପୁଲିସ୍ ପ୍ରଶାସନ ତରଫ କଡ଼ା ନଜର ରଖାଯାଇଛି। କଟକ ଘଟଣାକୁ ନେଇକରି ସାମାଜିକ ଗଣମାଧ୍ୟମଟି ଭୁଲ ତଥ୍ୟ ପ୍ରଚାର ପ୍ରସାର କରୁଥିବା ଲୋକର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା, ଦରକାର ପଡ଼ିଲେ ଦେଶଦ୍ରୋହ ମାମଲା ବିଲ୍ ଦାୟର କରାଯିବା ବୋଲି ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍। ଭୁଲ ତଥ୍ୟ ପ୍ରଚାର କରୁଥିବା ଲୋକର କଥା ନାହିଁ ବିଶ୍ୱାସ କରବାରକେ ଶ୍ରୀ ସିଂ ଲୋକ ପରାମର୍ଶ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାନ୍ତି ଲାଗି ନୋବେଲ ପୁରସ୍କାର 2025 ଆଜି ଘୋଷଣା କରାଯାଇଛି। ଭେନେଜୁଏଲା ବିଶିଷ୍ଟ ଗଣତନ୍ତ୍ରବାଦୀ ନେତ୍ରୀ ମାରିଆ କୋରିନା ଏ ବଛର ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ପାଇବେ। ଭେନେଜୁଏଲାନୁ ଏକଛତ୍ରବାଦନୁ ଗଣତନ୍ତ୍ର ସ୍ଥାପନା କରବାର ଦିଗେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯିବା। ମାନସିକ ଭାରସାମ୍ୟ ହରାଇଥିବାର ମୁକାବିଲା କରବାର ଆର୍ ଇତାର ସହିତ ଭିନ୍ ଭିନ୍ ସମସ୍ୟାର ସମାଧାନ ଦିଗେ ଉଚିତ ପଦକ୍ଷେପ ନେବାରକେ ଫି ବଛର ଅକ୍ଟୋବର 10 ଦିନ ସ୍ୱାସ୍ଥ୍ୟ ସଂଗଠନ ତରଫ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି। 1992 ମୂଲ ହୋଇଥିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଭିନ୍ ଭିନ୍ ସମସ୍ୟା ଇତା ନିରାକରଣ ଆଉ ବିଶ୍ୱ ସମୁଦାୟର ନଜରକେ ଆଣବାର ଲାଗି ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ଏ ବଛର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ହେଉଛି ଜରୁରୀ ପରିସ୍ଥିତି ସମୟଥି ମାନସିକ ସ୍ୱାସ୍ଥ୍ୟ। ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବିଶେଷ ହେଉ ସଂସ୍ଥାମାନଙ୍କୁ ଅଭିନନ୍ଦନ ଜଣାଇଛନ୍। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏହି ଅବସରରେ ଲୋକ ମାନସିକତା ସୁସ୍ଥତା ଉପରେ ଧ୍ୟାନ ଦେବାରକେ ପରାମର୍ଶ ଦେଇଛନ୍। ଅଣ୍ଡାର ପୌଷ୍ଟିକ ଗୁଣ ଆଉ ସ୍ୱାସ୍ଥ୍ୟ ଉପରେ ଏତାର ଲାଭ ବାବଦେ ଲୋକ ସଚେତନ କରିବା ଲକ୍ଷ୍ୟଟି ଆଜି ପାଳନ ହେଉଛି ବିଶ୍ୱ ଅଣ୍ଡା ଦିବସ। 1996 ଆଜିର ଦିନକେ ଆନ୍ତର୍ଜାତୀୟ ଅଣ୍ଡା କମିଶନ ତରଫ ବିଶ୍ୱ ଅଣ୍ଡା ଦିବସ ଭାବେ ଘୋଷଣା କରାଯାଇଥିଲା। ଏ ବଛର ଏହି ଦିବସର ବାର୍ତ୍ତା ହେଉଛି ଶକ୍ତିଶାଳୀ ଅଣ୍ଡା ପ୍ରାକୃତିକ ପୁଷ୍ଟିସାରଥି ଭରପୂର ଅଣ୍ଡା ଖାଇବାର ଆଉ ଇତାର ପୁଷ୍ଟିକର ତତ୍ତ୍ୱ ବାବଦେ ଲୋକ ସଚେତନ କରିବାର ଲାଗି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଭୁବନେଶ୍ୱର ଲୋକସଭା ଭବନଠାରେ ହୋଇଥିବାର କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇକରି କହିଛନ୍, ଖୁବ୍ ଜଲ୍ଦି ଓଡ଼ିଶା ଉତ୍ପାଦନର ଶକ୍ତିକେନ୍ଦ୍ର ହେବା, ରାଜ୍ୟ ଅଣ୍ଡା ଉତ୍ପାଦନ ବଢ଼ାବାର ଲାଗି ସରକାର ବହୁତଟେ ଯୋଜନା ଆଣିଛନ୍। ଇତାର ବୋଲେ ଇହାଦେ ଦିନକ 1,17,00,000 ଆଉ ବଛରକ 372 କୋଟି ଅଣ୍ଡା ଉତ୍ପାଦନ ହେଉଛି। 2029 ତକ ବଛରକ 500 କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ସେପ୍ଟେମ୍ବର 17 ଓ ଅକ୍ଟୋବର 2 ତକ ଦେଶ ଚାଲିଥିବାର ସ୍ୱଚ୍ଛତା ହିଁ ସେବା ଅଭିଯାନଟି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫ ସାରା ଦେଶରେ 2,700 ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଛି। ଏଥି ମନ୍ତ୍ରଣାଳୟର 59,000 ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ଗୋଟେ ଦିନେ ଗୋଟେ ଘଣ୍ଟା ଏକାସାଙ୍ଗେ ଆଉ ସ୍ୱଚ୍ଛ ଭାରତ ଦିବସ ପାଳନ କରିବାର ଲାଗି ଅଧିକାରୀ ଓ କର୍ମଚାରୀମାନେ ଝାଡୁ ଧରିକରି ରାସ୍ତା ସଫା କରିଥିଲେ। ଏତାର ସହିତ ଭିନ୍ ଭିନ୍ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ସୁସ୍ଥ ସମାଜ ଗଠନ ତାର ବିକାଶ ଦିଗରେ ବରିଷ୍ଠ ନାଗରିକମାନଙ୍କର ଅଭିଜ୍ଞତା ଓ ମାର୍ଗଦର୍ଶନ ସାହାଯ୍ୟ କରସି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଭୁବନେଶ୍ୱରଠାରେ ହୋଇଥିବା ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ଦିବସ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିକଶିତ ଭାରତ ଆଉ ଭାରତକେ ବିଶ୍ୱଗୁରୁ କରବାର ଦିଗେ ଆମର ଲକ୍ଷ୍ୟ ହାସଲ କରବାର ଲାଗି ବରିଷ୍ଠ ନାଗରିକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଆର୍ଥିକ ସଚେତନତା, ଡିଜିଟାଲ ସାକ୍ଷରତା ଓ ସାଇବର ସୁରକ୍ଷା ବାବଦେ ସଚେତନ କରାଯାଇଥିଲା। ଏତାର ସହିତ ସେମାନଙ୍କର ମାହାଲିଆ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ବାଲିବନ୍ଧାଠାରେ ଥିବାର ଜିଲ୍ଲା ପୁନର୍ବାସ ଆଉ ଥଇଥାନ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାର ଭିନ୍ ଭିନ୍ ପୁନର୍ବାସ ଆଉ ଥଇଥାନ କେନ୍ଦ୍ରରୁ 300 ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଶ୍ରବଣ ଯନ୍ତ୍ର ଆଶାବାଡ଼ି ସହିତ ଭିନ୍ ଭିନ୍ ଆବଶ୍ୟକ ଦର ବଣ୍ଟା ଯାଇଥିଲା। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୌରଚନ୍ଦ୍ର ପାଣି ଆଉ ଅଲଗାମାନେ ଉପସ୍ଥିତ ଥିଲେ। ସେନ୍ଦା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ ସଦର ବ୍ଲକ ସମ୍ମିଳନୀ କକ୍ଷନ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ନୃପରାଜ ସାହୁ ଯୋଗ ଦେଇକରି ବରିଷ୍ଠ ନାଗରିକମାନଙ୍କର ମାନସିକ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଦିଗେ ସମ୍ବେଦନଶୀଳ ରହିବା ଜରୁରୀ ବୋଲି କହିଛନ୍। ଏହି ଅବସରରେ କେତେଜଣ ବରିଷ୍ଠ ନାଗରିକମାନଙ୍କୁ ସମାଜସେବା ଲାଗି ଜିଲ୍ଲାପାଳ ସମ୍ବୋଧିତ କରିଥିଲେ। ସମ୍ବଲପୁରନୁ ଏବେ ରବିବାର ଦିନ ପୋଲିଓ ଟିକାକରଣ ଅଭିଯାନ ମୂଲ ହେବା। ରବିବାର ଦିନ ଭିନ୍ ଭିନ୍ ବୁଥ୍ମାନଙ୍କେ ଛୁଆମାନଙ୍କୁ ପୋଲିଓ ବୁନ୍ଦା ଖୁଆଯିବା। 13 ତାରିଖ ଆଉ 14 ତାରିଖ ବିଲ୍ ଅଙ୍ଗନବାଡ଼ି କର୍ମୀମାନେ ଘର ଘର ବୁଲିକରି ଛୁଆମାନଙ୍କୁ ପୋଲିଓ ଖୁଆବାର ସହିତ ଟିକା ବିଲ୍ ଦେବେ। ଏ ବାବଦେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାଟି ଆଜି ହୋଇଥିବାର ପଲ୍ସ ପୋଲିଓ ସଚେତନତା ଅଭିଯାନର ଟାସ୍କଫୋର୍ସର ବୈଠକଟି ଧାରିଜ କରାଯାଇଛି। ଅଭିଯାନକେ ଠିକ୍ ଭାବେ କାର୍ଯ୍ୟକାରୀ କରିବାର ଲାଗି ଏହି ଅବସରରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭାରତୀୟ ଆଉ ଓଡ଼ିଶା ଦୌଡ଼କୁଦ ସଂଘ ଆଉ ରାଜ୍ୟ କ୍ରୀଡ଼ା ବିଭାଗ ତରଫ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 40 ନମ୍ବର ଜାତୀୟ କନିଷ୍ଠ ବର୍ଗ ଦୌଡ଼କୁଦ ପ୍ରତିଯୋଗିତା ମୂଲ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିଯୋଗିତାକେ ଉଦ୍ଘାଟନ କରିଛନ୍। ଏବେ 14 ତାରିଖ ତକ ହେବାରକେ ଥିବା ପ୍ରତିଯୋଗିତାଟି ଭିନ୍ ଭିନ୍ ରାଜ୍ୟରୁ 2,000 କ୍ରୀଡ଼ାବିତ୍ ଭାଗ ନେଇଛନ୍। ଓଡ଼ିଶାର 75 ଜଣ କ୍ରୀଡ଼ାବିତ୍ ଭାଗ ନେଇଥିଲା ବେଳେ ହରିୟାଣାର ସବୁ ନୁଜହ 147 ଜଣ ଖେଳାଳି ଭାଗ ନେଇଛନ୍। ସେନ୍ତା ଏବେ କାଲିଠାରୁ 15 ତାରିଖ ତକ କଳିଙ୍ଗ ଷ୍ଟାଡିୟମ୍ଠାରେ 28 ନମ୍ବର ଏସୀୟ ଟେବୁଲ୍ ଟେନିସ୍ ଦଲ ଚାମ୍ପିୟନ୍ସିପ୍ ଭିଲ୍ ଆୟୋଜନ କରାଯିବା। ଉତ୍ତର ଓଡ଼ିଶା ତାର ପାଖର ବଙ୍ଗୋପସାଗରନ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏତାର ପ୍ରଭାବଟି ଏବେ ରବିବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏବେ 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସଙ୍ଗେ ବର୍ଷା ହେବ ବୋଲି ବିଭାଗ ତରଫ 20 ଜିଲ୍ଲାକେ ସତର୍କ ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଲଭଣ୍ଡାର ଆଜି ଫିର 3 ଗେଟ୍ ବନ୍ଦ କରାଯାଇକରି 2 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ସଞ୍ଜର 6 ବଜେ ତକ ଜଲଭଣ୍ଡାର ଜଳସ୍ତର 629.89 ଫୁଟ ରହିଛି। ଶେଷ ମୁଖ୍ୟ ଖବର ଫେରଖାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର କରିବେ ଶୁଭାରମ୍ଭ। ହୀରାକୁଦ ଇଣ୍ଟିଗ୍ରେଟେଡ୍ ଏକ୍ୱା ପାର୍କ ଭୁବନେଶ୍ୱରର ଷ୍ଟେଟ୍ ଅଫ୍ ଦ ଆର୍ଟ ହୋଲ୍ସେଲ୍ ମାଛ ବଜାରର ଆବାସୀ ଜରିଆ କରିବେ ଶିଳାନ୍ୟାସ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସଭା ଭବନରେ ଚାଲିଛି ରାଜ୍ୟ କ୍ୟାବିନେଟ୍ର ବୈଠକ। ଭେନେଜୁଏଲାର ଗଣତନ୍ତ୍ର ସ୍ଥାପନା ଲାଗି ମାରିଆ କୋରିନା ପାଇବେ ନୋବେଲ ଶାନ୍ତି ପୁରସ୍କାର ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ନ୍ୟାସନାଲ ଜୁନିୟର ଆଥଲେଟିକ୍ ଚମ୍ପିୟନସିପ୍ ହେଲା ମୂଲ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।